Annama Bhagavati Vasudevaya Annama Bhagavati Vasudevaya Annama Bhagavati Vasudevaya Srimad Bhagavatam, 7th canto, chapter 14, text 39. ଯେତେବେଳେ ପଣ୍ଡିତ ମୁନି ଋଷି ଗଣ ସାଧୁଗଣ ଦେଖିଲେ ଯେ ତ୍ରେତା ଯୁଗର ପ୍ରାରମ୍ଭରେ ପରସ୍ପର ମଧ୍ୟରେ ଅବଜ୍ଞା ବ୍ୟବହାର କରାଯାଉଛି, ସେତେବେଳେ ସେମାନେ ଦୁଇଟି ବର୍ଷୀ ବିଗ୍ରହ ଅର୍ଚ୍ଚନା ମନ୍ଦିର ବିଗ୍ରହ ଅର୍ଚ୍ଚନା ପଦ୍ଧତି ପ୍ରବର୍ତ୍ତନ କଲେ। ହେଲା ଶ୍ଳୋକର ଅର୍ଥ। ନାଦମୁନି କହୁଛନ୍ତି ଶ୍ରୀ ମହାରାଜଙ୍କୁ ଯେ ତ୍ରେତା ଯୁଗର ପ୍ରାରମ୍ଭରେ ଦେଖାଗଲା ଏପରିକି ପରସ୍ପର ଭିତରେ ଏପରିକି ଯେପରି ପାଜୀ ମହାରାଜଙ୍କର ଏପରିକି ବ୍ରାହ୍ମଣ ବୈଷ୍ଣବମାନ ମଧ୍ୟରେ ମଧ୍ୟ କିଛି ଅବମାନନା ସୂଚକ ବ୍ୟବହାର ଏପରି ଦେଖାଗଲା। ସେଥିପାଇଁ ଡିଟି ୱର୍ସିପ୍ ଇନ୍ ଦି ଟେମ୍ପଲ୍ ୱାଜ୍ ଇଣ୍ଟ୍ରୋଡ୍ୟୁସ୍ଡ ୱିଥ୍ ଅଲ୍ ପାରାଫର୍ନେଲିଆ। ସେଥିପାଇଁ ସାଧୁ ସନ୍ଥ ମୁନିଗଣ ସେମାନେ ଏ ମନ୍ଦିରରେ ବିଗ୍ରହ ଅର୍ଚ୍ଚନା ଆରମ୍ଭ କଲେ, ପ୍ରବର୍ତ୍ତନ କଲେ। ଶ୍ରୀମଦ୍ ଭାଗବତ ସ୍କନ୍ଦରେ ମଧ୍ୟ ଦିଆଯାଇଛି, ଯୁଗ ପ୍ରତି ଯୁଗ ଯୁଗ ଧର୍ମ ସମ୍ବନ୍ଧରେ କୁହାଯାଇଛି। ତୃତୀୟ ଅଧ୍ୟାୟ ତ ବିଷ୍ଣୁ ତ୍ରେତୟାଜ ତୁ ମଖେଇ ଦ୍ୱାପରେ ପରିଚର୍ଯ୍ୟାୟ କରୁତ ହରିକୀର୍ତ୍ତନ। ବିଭିନ୍ନ ଯୁଗ ଯୁଗ ଧର୍ମ, କୃତ ଯୁଗ ସତ୍ୟ ଯୁଗ, ସତ୍ୟ ଯୁଗରେ ଧ୍ୟାନ ଯୁଗ, ସତ୍ୟ ଯୁଗରେ ପ୍ରାୟ ପାପ ପ୍ରବେଶ କରିନଥିଲା, ଧର୍ମର ଚାରିପାଦ ଅକ୍ଷୁର୍ଣ୍ଣ ଥିଲା ସତ୍ୟ ଯୁଗରେ। ସେ କଥା ଏଠି ପ୍ରଭୁପାଦୀ ମହାରାଜ ତାଙ୍କ ଭାଷ୍ୟ କହିଛନ୍ତି, ସତ୍ୟ ଯୁଗ ଇଜ୍ ପର୍ସନ୍ ସ୍ପିରିଚୁଆଲ ଆଡ଼ଭାନ୍ସଡ୍ ଆଣ୍ଡ ଦେର୍ ଇଜ୍ ନୋ ଏନିମି ବିଟୁଇନ୍ ଗ୍ରେଟ୍ ପର୍ସନାଲିଟିଜ୍। ସତ୍ୟ ଯୁଗରେ ପରସ୍ପର ଭିତରେ ହିଂସା ଦ୍ୱେଷ ରାଗ ଦ୍ୱେଷ ଏଗୁଡ଼ାକ ନଥିଲା, ଧର୍ମର ଚାରିପାଦ ସମ୍ପୂର୍ଣ୍ଣ ଭାବେ ଅକ୍ଷୁର୍ଣ୍ଣ ଭାବରେ ଥିଲା। ତେଣୁ ଏସବୁ ଅବମାନନା କଥା ପରସ୍ପର ମଧ୍ୟରେ ରାଗ ଦ୍ୱେଷ କଥା ଉଠୁନଥିଲା। କିନ୍ତୁ କ୍ରମଶଃ ଯୁଗର ପ୍ରଗତି ପରେ ସଙ୍ଗେ ସଙ୍ଗେ ସତ୍ୟ ଯୁଗ ପରେ ଯେତେବେଳେ ତ୍ରେତା ଯୁଗ ଆସିଲା ସେତେବେଳେ ଧର୍ମର ଏକ ପାଦ ନଷ୍ଟ ହୋଇଗଲା। ଧର୍ମର ଏକ ପାଦ ସେତେବେଳେ ନଷ୍ଟ ହେଲା, ଧର୍ମର ଏକ ପାଦ ନଷ୍ଟ ହେବାରୁ ସେ କିଛି କଣ୍ଟାମିନେସନ୍ ପଶିଲା। ସେ କଥା ଏଠି କୁହାଯାଉଛି, ମ୍ୟୁଚୁଆଲି ରେସପନ୍ସିବଲ ଡିଲିଂସ୍ ଆଟ୍ ଦି ବିଗିନିଂ ଅଫ୍ ତ୍ରେତା ଯୁଗ। ତ୍ରେତା ଯୁଗର ପ୍ରାରମ୍ଭରେ ଏଇଟା ଦେଖାଗଲା, ମ୍ୟୁଚୁଆଲି ଡିସରେସପେକ୍ଟଫୁଲ ଡିଲିଂସ୍ ପରସ୍ପର ଭିତରେ, ଏପରିକି ବ୍ରାହ୍ମଣ ବୈଷ୍ଣବମାନଙ୍କ ମଧ୍ୟରେ ମଧ୍ୟ ଏ କଥା ଦେଖାଗଲା ଯେ ପରସ୍ପର ଅବମାନ ରାଗ ଦ୍ୱେଷ ହିଂସା ଏସବୁ ପ୍ରବେଶ କରିଗଲା। ସେଥିପାଇଁ ଯେଉଁମାନେ ପ୍ରକୃତରେ ସାଧୁ ବୈଷ୍ଣବ ଯାହା କହନ୍ତି ବୈଷ୍ଣବ ପରହିତେ ରତା ସର୍ବଭୂତ ହିତେ ରତା, ଯିଏ ପ୍ରକୃତରେ ବୈଷ୍ଣବ ସେ ସମସ୍ତ ଜୀବଙ୍କର ମଙ୍ଗଳ କାମନା କରନ୍ତି, ସର୍ବଭୂତ ହିତେ ରତା ସେ ହେଉଛନ୍ତି ବୈଷ୍ଣବ। ସେଥିପାଇଁ ସେମାନେ ଜୀବର ମଙ୍ଗଳ କାମନା କରନ୍ତି, ସେ ଉଦ୍ଦେଶ୍ୟରେ ସେମାନେ ଆସିଥାନ୍ତି ଏଟାକୁ। ତାଙ୍କର ଅନ୍ୟ କାମନା କିଛି ନଥାଏ, ଅନ୍ୟ କାର୍ଯ୍ୟ କିଛି ନଥାଏ, ନିଜ କାର୍ଯ୍ୟ ନାହିଁ ତବୁ ଯାଉଁ ତାର ମହାନ୍ତ ସ୍ୱଭାବ ଏହି ତାରିଖ ପାମ, ନିଜ କାର୍ଯ୍ୟ ନାହିଁ ତବୁ ଯାଉଁ ତାର ଇ ମହାତ୍ମାର ସ୍ୱଭାବ। ସେ ଚିତ୍ଜଗତର ଅଧିବାସୀ, ସେ ପ୍ରାକୃତ ଜଗତର ଅଧିବାସୀ ନୁହନ୍ତି, ଯେ ମହାତ୍ମା ସାଧୁ ବୈଷ୍ଣବ ସେ କାହିଁକି ଆସିଛନ୍ତି ଟିକେ, ତାଙ୍କର ଏଠିକି ଆସିବାର ଆବଶ୍ୟକତା କ'ଣ ଅଛି? ଏଠି କିଛି ଆବଶ୍ୟକତା ନାହିଁ ତାଙ୍କର, କେବଳ କୃପା କରିକିରି ସେଇଠି ଅବତୀର୍ଣ୍ଣ ହେଉଛନ୍ତି। କେଉଁଥିପାଇଁ ନା ତାରିଖ ପାମ, ଯେଉଁମାନେ ବଦ୍ଧ ଜୀବ, ଯେଉଁମାନେ ଭଗବତ ବହିର୍ମୁଖ ହୋଇଛନ୍ତି, ସ୍ୱରୂପ ବିସ୍ମୃତ ହୋଇଛନ୍ତି, ସେମାନଙ୍କର ଉଦ୍ଧାର ନିମିତ୍ତ ସେମାନେ କୃପା କରିକିରି ଏଠାକୁ ଆସନ୍ତି, ନଚେତ ତାଙ୍କର ଏଠି ଆସିବାର କୌଣସି ଆବଶ୍ୟକତା ନାହିଁ, ଏ କଥା କୁହାଯାଇଛି। ସେମାନେ ଯେତେବେଳେ ସବୁ ଦେଖନ୍ତି କିଛି ପରସ୍ପର ବିଦ୍ୱେଷ ଭାବ ଆସୁଛି, ପାପ ପ୍ରବେଶ କରିଯାଉଛି, ସେତେବେଳେ ସେମାନେ ବଡ଼ ବ୍ୟଥିତ ହୁଅନ୍ତି ଏବଂ ତା ପ୍ରତିକାର ନିମିତ୍ତ ଗୋଟେ ବ୍ୟବସ୍ଥା କରନ୍ତି, ଏ ହେଉଛି ଆମର କଥା। ସେଥିପାଇଁ ଏଠି କୁହାଯାଉଛି, ନାରଦ ମୁନି କହୁଛନ୍ତି ଯେ ହ୍ୱେନ୍ ଗ୍ରେଟ୍ ସେଜ୍ ସେଣ୍ଟ୍ରାଲ ପର୍ସନ୍ ସୋ ମ୍ୟୁଚୁଆଲ ଡିସ୍ପ୍ୟୁଟ୍ ଡିଲିଂସ ବିଗିନିଂ ଅଫ୍ ତ୍ରେତା ଯୁଗ ଡିଟିଓରସିପ୍ ଇଜ୍ ଇଣ୍ଟ୍ରୋଡ୍ୟୁସ୍ଡ ଅଲ୍ ପାର୍ଫନେଲିଆ। ସେତେବେଳେ ସେମାନେ ତ୍ରେତା ଯୁଗର ଆରମ୍ଭରେ ଏ ବିଗ୍ରହ ଅର୍ଚ୍ଚନା କଥାଟାକୁ ଆରମ୍ଭ କରିଦେଲେ, କାହିଁକି ସେମାନେ ଦେଖିଲେ ଡିସ୍ରେସ୍ପୁଲ କେତେ ପାପ ପ୍ରବେଶ କରିଗଲା, ଦୋଷ ପ୍ରବେଶ କରିଗଲା, ତେଣୁ ବିଗ୍ରହ ଅର୍ଚ୍ଚନା କଥା କହୁଥିଲେ। ସେମାନେ ନ୍ୟୁ ଫାଇଟ୍ ଷ୍ଟେଜ୍ ପ୍ରାକୃତ ସ୍ତରକୁ ଯେତେବେଳେ ଚାଲି ଆସୁଛନ୍ତି, ସେତେବେଳେ ସେମାନଙ୍କ ପାଇଁ ଏଇଟା ହିଁ କେବଳ ଦରକାର ଏ ଡିଟିଓରସିପ୍, ତା ନହେଲେ ଏମାନଙ୍କର ଧର୍ମାର୍ଥିକ ଅଗ୍ରଗତିର ଅନ୍ୟ କୌଣସି ଉପାୟ ନାହିଁ। ଏଥିପାଇଁ ସାଧୁ ସନ୍ଥମାନେ ଏ ପ୍ରବର୍ତ୍ତନ କଲେ ବୋଲି କୁହାଯାଉଛି। ଯେତେବେଳେ ଆମର ଦେଖାଯାଏ ଏ ମଧ୍ୟ ଆମେ ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଦରେ ଦେଖୁ, ଯେତେବେଳେ ପରୀକ୍ଷିତ ମହାରାଜ ରାଜୁତି ଥିଲା 5000 ବର୍ଷ ତଳେ କଳିଯୁଗର ପ୍ରାରମ୍ଭରେ, ଆଉ ଦ୍ୱାପର ଯୁଗ ଶେଷ କଳିଯୁଗ ପ୍ରାରମ୍ଭ, ସେତେବେଳେ କଳିଯୁଗ ଯେ ଆସିଥିଲେ କିନ୍ତୁ ପରୀକ୍ଷିତ ମହାରାଜଙ୍କ ରାଜୁତି ଥିବା ହେତୁ କଳି ପ୍ରବେଶ କରିପାରୁନଥିଲା। କାହିଁକି ନା କଳି ହେଉଛି ଅଧର୍ମର ବନ୍ଧୁ, ଅଧର୍ମ ବା ପାପ, କିନ୍ତୁ ପରୀକ୍ଷିତ ମହାରାଜ ଶାସନ କାଳରେ କୌଣସି ପ୍ରକାର ପାପ କେହି କରୁନଥିଲେ, କଡ଼ାକଡ଼ି ଶାସନ କରୁଥିଲେ, ତାଙ୍କ ପ୍ରଜା କେହି ପାପ କରିପାରିବେନି, ଯଦି କେହି ପାପ କରିବ ତ କଠିନ ଦଣ୍ଡ ଦେଉଥିଲେ। ସେଥିପାଇଁ ନିଜେ ମଧ୍ୟ ପରିଭ୍ରମଣ କରିକି ଦେଖୁଥିଲେ, ତେବେ କଳିଯୁଗ ଆସିଯାଇଛି, ସେ ଦେଖୁଛି ପାପ ନାହିଁ, ପ୍ରବେଶ କରିପାରୁନି, ତେବେ ତାକୁ ଜାଗା ସୃଷ୍ଟି କରିବାକୁ ପଡ଼ିବ, ସେଥିପାଇଁ ସେ ଗୋମିତ୍ରଙ୍କୁ ଦଣ୍ଡ ଦେଉଥିଲେ, ଗୋଟେ ଗାଭୀ ଗୋଟେ ବୃଷ। ଆଉ ପରୀକ୍ଷିତ ମହାରାଜଙ୍କ ଦୃଷ୍ଟିରେ ପଡ଼ିଗଲା, ସାଙ୍ଗେ ସାଙ୍ଗେ ସେଠୁ ଦେଖିଲେ ଏଇଟା କିଏ ରେ, ଏ ପ୍ରକାର କର୍ମ ମୋ ରାଜତୀ ମୋ ସାମ୍ରାଜ୍ୟରେ କରୁଛି କେମିତି, ଏ କଡ଼ାକଡ଼ି ଭାବରେ ଯେତେବେଳେ ମୁଁ ଧର୍ମନୀତି ଉପରେ ଆଧାରିତ ଶାସନ କରୁଛି, ଇ କିପରି କରୁଛି, ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତୋଳନ କଲେ ଯେ ଅତୟନ ହନିଶ୍ୟାମି, ମୁଁ ତୁମକୁ ମାରିଦେବି, ତୁମେ ଏପରି କରିପାରିବ ନା ମୋ ରାଜ୍ୟରେ, ଏମାନେ କ'ଣ ମୋର ପ୍ରଧାନ ହୁଅନ୍ତି, ଏ ଗାଭୀ ଆଉ ଏ ବୃଷ, ଏ ସମସ୍ତେ ପ୍ରଜା, ତାଙ୍କ ରକ୍ଷକ ପାଳକ ମୁଁ, ଅନାଥ ତାଙ୍କର ଯେମିତି କେହି ରକ୍ଷକ ପାଳକ ନାହାନ୍ତି, ଏପରି ଭାବିକି କରୁଛ ଭୂମିକା। ତେଣୁ ସେ ଖଣ୍ଡା ବାହାର କଲେ ମାରିଦେବା ପାଇଁ, କିନ୍ତୁ କଳି ଦେଖିଲା ଯେ ଇଏ ଛାଡ଼ିବେ ନାହିଁ, ମାରି ପକେଇବେ, ସେଥିପାଇଁ ସେଟା ଶୂଦ୍ରଟା କଳି ହେଉଛି ଶୂଦ୍ର, କିନ୍ତୁ କ୍ଷତ୍ରିୟର ପୋଷାକ ପିନ୍ଧିଗଲା, ନଟବତ କର୍ମଣା ଦ୍ୱିଜଃ, ଯେମିତି ଷ୍ଟେଜ୍ ଥିଏଟ୍ରିକାଲ ପରଫର୍ମାନ୍ସ କଲେ ଷ୍ଟେଜ୍ରେ ରଙ୍ଗମଞ୍ଚରେ ରାଜା ବେଶ ପିନ୍ଧିକିରି ଗୋଟେ ରାଜା ପରି ଅଭିନୟ କରିବାକୁ ଆସେ, ତଦ୍ରୁପ ଭାବେ ତୁମେ ଗୋଟେ ଅଭିନୟକାରୀ, ତୁମେ କ୍ଷତ୍ରିୟ ନୁହଁ, ତୁମ କାମ କହୁଛି ତୁମେ ଅଦ୍ୱିଜ, ତୁମେ ଶୂଦ୍ର, ତେଣୁ ପ୍ରକୃତପକ୍ଷେ କଳିଟା ହେଉଛି ଶୂଦ୍ର, ଏ କଥା କହି ମାରିଦେବାକୁ ଯେତେବେଳେ ବସିଲେ ସେ ଶୂଦ୍ର ତା ବେଶ ଫୋପାଡ଼ିଦେଲା, ଶରଣ ନେଇଗଲା, ଶରଣ ପଶିଗଲା ପରୀକ୍ଷିତ ମହାରାଜଙ୍କ ଶରଣରେ, ସେ ଶରଣ ରକ୍ଷକକୁ ଆଉ କ୍ଷତ୍ରିୟର ଧର୍ମ ନୁହେଁ, ତାକୁ ମାରିବେ ନା, ତାକୁ ଆଶ୍ରୟ ଦେବେ, ତେଣୁ ସେ ସ୍ଥାନ ମାଗିଲା, ଅଭ୍ୟର୍ଥୀ ତ ସଦା ତସ୍ମି ସ୍ଥାନ ଆଣି କଳେଇ ଦେ ଦୁଇତୁମ ପାଳନ ସ୍ତ୍ରୀ ସୁନା ଯଥା ଧର୍ମ ସୁଦୃଢ଼ ମୋର ସ୍ଥାନ ନାହିଁ, ମୋତେ ସ୍ଥାନ ଦିଅ, ତେଣୁ ଚାରିଟା ସ୍ଥାନ ଦେଲେ, ଚାରିଟା ଅଧର୍ମ ପାପ ଯେଉଁଠି ଅଛି ତୋର ସ୍ଥାନ କ'ଣ ନା, ଗୋଟେ ଦୂତ, ଦୂତ କ୍ରୀଡ଼ା ପାନ, ସୁରାପାନ, ମଦ୍ୟପାନ, ଇଣ୍ଟୋକ୍ସିକେସନ ଯେଉଁଟା କହୁଛ, ମାଦକ ଦ୍ରବ୍ୟ ସେବନ, ଏ ପାପ ଯେଉଁଠି ସ୍ତ୍ରୀ ଅଭିଜିତ ସ୍ତ୍ରୀ ସଙ୍ଗ ପଶୁତ୍ୟା, ଏ ଚାରୋଟି ଅଧର୍ମ ଯେଉଁଠି ପାପ ଅଛି ତୋର ସ୍ଥାନ, ଏଇଟା ଦେଇଦେଲେ। ତାପରେ ସେ ଦେଖିଲା ନା ଏତିକି ସ୍ଥାନ କେଉଁଠି ମିଳିବ ନା, ଇଏଙ୍କ ରାଜୁତିରେ ଏ ଗୋଟେ ଜାଗାରେ ମଧ୍ୟ ମିଳିବ ନା। ସେଥିପାଇଁ ଆଉ ଗୋଟେ ସ୍ଥାନ ପ୍ରାର୍ଥନା କଲେ, ପଞ୍ଚମ ସ୍ଥାନ ପ୍ରାର୍ଥନା କଲେ, ଆଉ ଗୋଟେ ସ୍ଥାନ ଦିଅନ୍ତି। ପୁନଶ୍ଚା ସମାନ ଏଜାତ ରୂପ ମଦାତ ପ୍ରଭୁ ତତ ଅନୁଭୂତ ମଧୁଙ୍କ ଆମ ରଜ ଭୈରନ୍ତୁ ପଞ୍ଚମ ପଞ୍ଚମ ସ୍ଥାନ ଦେଲେ ସୁବର୍ଣ୍ଣ ସ୍ଥାନ, ସୁବର୍ଣ୍ଣ ହେଲା ପଞ୍ଚମ ସ୍ଥାନ। ଏ ସୁବର୍ଣ୍ଣ ଦାନରେ କଳିକ ମିଥ୍ୟା ଅହଙ୍କାର ସ୍ତ୍ରୀ ସଙ୍ଗ ଜନିତ କାମ ରଜମୂଳା ହିଂସା ଚାରିଟି ସ୍ଥାନ ଫିଫ୍ଟି ୱାନ୍ ପଞ୍ଚମ ହେଉଛି ବୈରତା ଶତ୍ରୁତା ରୂପର ସ୍ଥାନଟି ହେଲା। ଆଉ ମାରିଲେ ନାହିଁ ତାକୁ, କାହିଁକି ପରୀକ୍ଷିତ ମହାରାଜ ଜଣେ ଭକ୍ତ, ଆଉ ଭଗବାନଙ୍କର ଅତି ପ୍ରିୟ ଭକ୍ତ। ସେଥିପାଇଁ କୁହାଯାଇଛି କାହିଁକି ବୋଧ କଲେ ନା କରି ପରୀକ୍ଷିତ ମହାରାଜ, ଯଦି କଳିକୁ ବୋଧ କରି ଦେଇଥାନ୍ତେ ତାର କଳିଯୁଗ ଆଉ ନଥାନ୍ତା, ପୁଣି ସତ୍ୟ ଯୁଗ ଇଆରେ ଥାନ୍ତୁ ସମସ୍ତେ। ଏ କଥା ଅନେକ କହିବେ କହନ୍ତି, ସେ ତାକୁ କୃପା କରିକି ରଖିବାରୁ କଳିଯୁଗଟା ଆସିଲା, ଏତେ କାଣ୍ଡ ଇଏ ହେଉଛି। କିନ୍ତୁ ପରୀକ୍ଷିତ ମହାରାଜ ଭଲ କାମ ଟିକେ କରିଛନ୍ତି, ନାନ୍ଦଷ୍ଟି କଳିଙ୍ଗ ସମ୍ରାଟ ସାରଙ୍ଗ ଇବ ସାର ଭୋ କୁଶଳା ନ୍ୟାସ ସିଦ୍ଧନ୍ତି ନେତରାଣୀ କୁଧାନୀ ଜନ୍ତି। ଏ କଥା ପ୍ରଥମ ସ୍କନ୍ଦ ଭାଗରେ କୁହାଯାଇଛି ଅଷ୍ଟାଦଶ ଅଧ୍ୟାୟରେ। ସମ୍ରାଟ ପରୀକ୍ଷିତ କରି କଳିକ ଏକ ଭାରେ ବଦ୍ଧ କଲେ ନା, କାରଣ ସେ ମଧୁକର ସଦୃଶ ସାରଗ୍ରାହୀ ଥିଲେ। ସେ ଦେଖିଲେ କଳିଯୁଗରେ ଭଗବାନଙ୍କ ନାମ କୀର୍ତ୍ତନ ଆଦି ରୂପକ ଅଶୁଭ କର୍ମ ସଂକଳ୍ପ ମାତ୍ର ହିଁ ସବଳ ହୁଏ, ଆଉ ପାପ କର୍ମ ସମୂହ ସେପରି ହୁଏ ନା, ପରନ୍ତୁ ଅନିଶ୍ଚିତ ହେଲେ ଯାଇ ସଫଳ ହୁଏ। ଏ ଗୋଟେ ମହାନ ସୁଯୋଗ ଅଛି କଳିଯୁଗରେ, ପାପ କର୍ମ ଅନୁଷ୍ଠାନ ନ କଲେ ପାପ କର୍ମ ପାପ ପ୍ରତିକ୍ରିୟା ଆସିବ ନା, କିନ୍ତୁ ଶୁଭ କର୍ମ ପରମାର୍ଥ କର୍ମ କିଛି ମନରେ ଚିନ୍ତା କଲେ ସାର ଫଳଟା ମିଳିଯାଉଛି। ଅନୁଷ୍ଠାନ କରିବା ପୂର୍ବରୁ କେବଳ ମନରେ ଚିନ୍ତା କଲେ ସଂକଳ୍ପ ମାତ୍ର ହିଁ ସଫଳ ହେଇଯାଉଛି। ଏହି କଳିଯୁଗରେ ଅଛି, ଅନ୍ୟ ଯୁଗରେ ଏ କଥା ନାହିଁ, ଏହି କଥାଟା। ତେଣୁ ମହାରାଜ ପରୀକ୍ଷିତ ଭ୍ରମର ସଦୃଶ ସାରଗ୍ରାହୀ ଥିଲେ, ଆଉ ଭଗବତ ଭକ୍ତଗଣ ଏହି ପ୍ରକାର ସାରଗ୍ରାହୀ ହେଇଥାନ୍ତି। କଳି ସଭା ଜୟନ୍ତାର୍ଯ୍ୟା ଗୁଣଜ୍ଞା ସାରଭାଗିନା ଯତ୍ର ସଂକୀର୍ତ୍ତନ ନହିବ ସର୍ବସ୍ୱାର୍ଥ ଅଭିଲମ୍ବିତେ। ଇଏ ଏକାଦଶ ସ୍କନ୍ଦ ଭାଗବତରେ ଅଛି, ଯେଉଁ କଳିରେ ଏକମାତ୍ର ସଂକୀର୍ତ୍ତନ ଦ୍ୱାରା ହିଁ ସକଳ ସ୍ୱାର୍ଥ ଲାଭ ହୁଏ, ସାରଭାଗୀ ଗୁଣଜ୍ଞ ଆର୍ଯ୍ୟଗଣ ସେ କଳିକୁ ସମ୍ମାନ କରିଥାନ୍ତି। ସ୍ୱଦାମ ପରମ ଭାଗବତ ରାଜା ପରୀକ୍ଷିତ ଏସବୁ ବିଚାର କରି କଳିକୁ ଆଉ ବନ୍ଧ କଲେ ନା। କଳିରେ ସୁକୃତିମାନ ହରି କଥା ଶୁଶ୍ରୁଷୁ ବ୍ୟକ୍ତିଗଣଙ୍କ ହୃଦୟରେ ତତ୍କ୍ଷଣାତ୍ କରି ଅବରୁଦ୍ଧ ହୋଇଯାଆନ୍ତି, ଶୁଶ୍ରୁଷୁ ବି ତତ୍କ୍ଷଣାତ୍। ଇ ସୁଯୋଗ ଅଛି କଳିଯୁଗରେ, କଳିରେ କର୍ମ ଜ୍ଞାନ ଯୋଗ ତପସ୍ୟାଦିର ସର୍ବାଙ୍ଗୀନ ସୃଷ୍ଟି ସିଦ୍ଧି ନାହିଁ। ହରେର ନାମ ହରେର ନାମ ହରେର ନାମିବ କେବଳମ୍, କଳ ନାସ୍ତେ 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 ଭଗତିର ଅନ୍ୟଥା। ଇ କଥା ତିନିଥର ବି କୁହାଉଛୁ, ଅନ୍ୟଗତି ନା ଅନ୍ୟଗତି ନା ଅନ୍ୟଗତି ନା ହରେ ନାମିବ କେବଳ, ତିନିଥର କହିବାର ତାତ୍ପର୍ଯ୍ୟ ଜୋର ଦିଆହଉଛି, ଆଉ ତିନିଟା କଥା ନିରାଶ କରାହଉଛି, କର୍ମ ଜ୍ଞାନ ଯୋଗ ତିନିଟା କଥାକୁ ନିରାଶ କରାହଉଛି। ଏଥିରେ ସୃଷ୍ଟି ସିଦ୍ଧି କଳିଯୁଗରେ କେହି ଲାଭ କରିପାରିବେ ନା। କଳିରେ ଦେହାତ୍ମବୁଦ୍ଧି ପ୍ରବଳ ଜୀବର, ଆଉ ଏ ସକଳ କାର୍ଯ୍ୟ ତତ୍ତତ୍ କର୍ମ ନିପୁଣ ଅଭିଜ୍ଞ ବ୍ୟକ୍ତିଗଣ କର୍ତ୍ତୃକ ସୁସମ୍ପନ୍ନ ହୁଏ ନା। ମହାରାଜ ପରୀକ୍ଷିତ ଯାହାଦ୍ୱାରା ଏକମାତ୍ର ମହାଫଳ ଯୁକ୍ତ ହରିନାମ ହିଁ ଜଗତରେ ଜୟଯୁକ୍ତ ହେବ, ସେଥିପାଇଁ ସୁଯୋଗଟା ଦେଇଦେଲେ କଳିଯୁଗରେ କଳିକୁ ବୁଦ୍ଧ ନ କରିକିରି। ଏବଂ ନାମର ବା ନାମାପରାଧର ତୁଚ୍ଛ ଫଳାଦିର ସିଦ୍ଧି ନ ହୁଏ, ସେଇଥିପାଇଁ କଳିକୁ ପ୍ରାଣରେ ବଦ୍ଧ କଲେ ନା। ଇଏ ହେଉଛି ବିଚାର ପୁନଶ୍ଚ କଥା ଅଛି, ପ୍ରଥମ ସ୍କନ୍ଦ ଭାଗବତ ସପ୍ତଦଶ ଅଧ୍ୟାୟର କଥା ଅଛି। ଯେଉଁ ଧର୍ମର ଯେଉଁ ଚାରିପାଦ ସତ୍ୟ ଯୁଗରେ ଅକ୍ଷୁର୍ଣ୍ଣ ଥିଲା, ସେ ଚାରିପାଦ ତପସ୍ୟା ଶୌଚ ଦୟା ଆଉ ସତ୍ୟ, ଏହା ଧର୍ମର ଚାରିପାଦ, ଏ ସତ୍ୟ ଯୁଗରେ ଅକ୍ଷୁର୍ଣ୍ଣ ଭାବରେ ଥିଲା, ସେଥିପାଇଁ ଧ୍ୟାନ ଯୋଗ ଥିଲା ଯୁଗ ଧର୍ମ, ଆଉ ପରସ୍ପର ମଧ୍ୟରେ ଡିସରେସ୍ପେକ୍ଟ ଡିଲିଙ୍ଗସ୍ ନଥିଲା। ସତ୍ୟ ଯୁଗ ରିପର୍ସନ ସ୍ପିରିଚୁଆଲ ଆଡ଼ଭାନ୍ସ, ଦେର୍ ଇଜ୍ ନୋ ଏନ୍ଭି ବିଟୁଇନ୍ ଗ୍ରେଟ୍ ପର୍ସନାଲିଟିଜ୍, ସେଥିପାଇଁ ସେଥିପାଇଁ ଧ୍ୟାନ ଯୋଗ। ଆଉ ଏକ ଲକ୍ଷ ବର୍ଷ ଆୟୁଷ ସେତେବେଳେ ମାନବମାନଙ୍କର, ହଜାର ହଜାର ବର୍ଷ ସେମାନେ କୃତେଜ ଧ୍ୟାତ ବିଷ୍ଣୁ ଧ୍ୟାନ ଯୋଗ କରୁଥିଲେ, ଯାହାକି ତ୍ରେତା ଯୁଗ ଦ୍ୱାପର ଯୁଗ କଳି ଯୁଗରେ ସମ୍ଭବପର ନୁହେଁ। ତାପରେ ଆସିଲା ତପସ୍ୟା ଅଭାବରେ ଗୋଟିଏ ପାଦ ଭାଙ୍ଗିଲା, ଅର୍ଥାତ୍ ତପସ୍ୟା ରୂପକ ପାଦଟା ଭାଙ୍ଗିଗଲା ତ୍ରେତା ଯୁଗରେ। ଧର୍ମର ତିନି ପାଦ ବାକି ରହିଗଲା, ଶୌଚ ଦୟା ସତ୍ୟ। ତପସ୍ୟା ରୂପକ ଭାବ ପାଦଟା କାହିଁ ଭାଙ୍ଗିଲା ନା ଜୀବର ଅହଂକାର, ତପସ୍ୟା ଅଭାବରେ ଜୀବର ଅହଂକାର ସେ ସ୍ଥାନ ଅଧିକାର କଲା, ତେଣୁ ତ୍ରେତା ଯୁଗରେ ତପସ୍ୟା ନଷ୍ଟ ହେଲା। କିନ୍ତୁ ଶୌଚ ଦୟା ସତ୍ୟ ଏ ତିନି ପାଦ ଅଛି ତ୍ରେତା ଯୁଗରେ ଧର୍ମ। ଜୀବଗଣ ଶୌଚ ଦୟା ସତ୍ୟ ନିଷ୍ଠ ଥିଲେ ତ୍ରେତା ଯୁଗରେ, ସେଥିପାଇଁ ଧ୍ୟାନ ଯୋଗ ପରିବର୍ତ୍ତେ ତୁମର ଆସିଲା ଦେହାତ ବିଷ୍ଣୁ ତୃତୀୟ ଯଦ ମକ୍ଷେଇ ଯଜ୍ଞାଦି ସାଧନ ହେଲା ଯୁଗ ଧର୍ମ। ପରବର୍ତ୍ତୀ ତାପରେ ଆସିଲା ଦ୍ୱାପର ଯୁଗ, ଦ୍ୱାପର ଯୁଗରେ ଭାଙ୍ଗିଲା ତୁମର ତପସ୍ୟା ଭାଙ୍ଗିଥିଲା ଆଗରୁ, ବାକି ଭାଙ୍ଗିଲା ଶୌଚ ରୂପକ ପାଦଟା ଭାଙ୍ଗିଗଲା, ଅର୍ଥାତ୍ ଦୁଇ ପାଦ ଚାଲିଗଲା ତପସ୍ୟା ଶୌଚ ଏ ଦୁଇଟି ପାଦ ଚାଲିଗଲା। ଗର୍ଭ ଆଉ ସ୍ତ୍ରୀ ସଙ୍ଗ ପ୍ରଭାବରେ ଦୁଇଟା ଚାଲିଗଲା, ତପସ୍ୟା ଶୌଚ ନାମକ ଦୁଇ ପାଦ ଗର୍ଭ ଆଉ ସ୍ତ୍ରୀ ସଙ୍ଗ ପ୍ରଭାବରେ ଚାଲିଗଲା, ତେଣୁ ଅର୍ଚ୍ଚୟା ଅର୍ଚ୍ଚା ମୂର୍ତ୍ତି ପରିଚର୍ଯ୍ୟା ଯୁଗ ଧର୍ମ ହେଲା ଦ୍ୱାପର ଯୁଗରେ। ଦୟା ଆଉ ସତ୍ୟ ଯୁଗ ଧର୍ମର ସମ୍ମାନ ରକ୍ଷା କରେ, ବାକି ଯୋଡ଼େ ପାଦ ରହିଲା ଦୟା ଆଉ ସତ୍ୟ ନାମକ ଯୋଡ଼େ ପାଦ ଦ୍ୱାପର ଯୁଗରେ ରହିଗଲା। ପରେ କଳିକାଳରେ ଅହଂକାର ସ୍ତ୍ରୀ ସଙ୍ଗ ମାଦଦ୍ରବ୍ୟ ସେବନ ଇଏ ଆସିବାରୁ ତପସ୍ୟା ଶୌଚ ଦୟା ତିନି ପାଦ ନଷ୍ଟ ହେଇଗଲା। ଏକମାତ୍ର ସତ୍ୟ ରୂପକ ହରିନାମ ଯୁଗର ଅମଙ୍ଗଳକୁ ରକ୍ଷା କରୁଛି, ହରିନାମୀ କେବଳମ୍। ଭଗବତ ବିମୁଖ ଅବସ୍ଥାରେ ଗର୍ବର ପ୍ରାଧାନ୍ୟ ବର୍ତ୍ତମାନ, ହରିଜନମାନଙ୍କର ସଙ୍ଗ ଅଭାବରେ ଜୀବ ଅପରାଧୀ ଓ ପାପାସକ୍ତ ହୋଇ ଦୟା ଓ ସତ୍ୟକୁ କିୟତ୍ ପରିମାଣରେ ବିପନ୍ନ କରୁଛି। ମାଦକଦ୍ରବ୍ୟର ପ୍ରବଳତା ଯୋଗୁଁ ଜୀବ ଦୟାଭ୍ରଷ୍ଟ ହୋଇ ଅସତ୍ୟକୁ ସତ୍ୟ ବୋଲି ମନେ କରେ, ଅଧର୍ମର ଆବାହନ କରେ। ଏଇଥିପାଇଁ ହେଉଛି, ତେଣୁ ପରୀକ୍ଷିତ ମହାରାଜ ସେଥିପାଇଁ କଳିକୁ ବଧ କଲେ ନା। ଏ ଯେଉଁ ସୁଯୋଗଟା ଆମ କଳିଯୁଗରେ ଅଛି ଯେ କେବଳ ସଂକଳ୍ପ ମାତ୍ରେ ଭଗବାନଙ୍କର ନାମ କୀର୍ତ୍ତନ ଆଦି ରୂପ ଶୁଭକର୍ମ ସଂକଳ୍ପ ମାତ୍ରେ ହିଁ ସଫଳ ହେଇଯାଉଛି କଳିଯୁଗରେ। ଶୁଶ୍ରୁଷୁ ବି ତତ୍କ୍ଷଣାତ୍ ପ୍ରାରମ୍ଭରେ ଭାଗବତ ପ୍ରାରମ୍ଭରେ କଥା କୁହାଯାଇଛି, ଜଣେ କେବଳ ମନରେ ଚିନ୍ତା ହିଁ କରିବ ଆମେ ଯିବା ସାଧୁସଙ୍ଗ କରିବା, ସାଧୁଙ୍କର ଭାଗବତ ଶୁଣିବା, ଏତେ କେବଳ ସଂକଳ୍ପ କଲା ମାତ୍ରେ ସେ ଭଗବାନ ଯେ ହୃଦୟ ଭିତରେ ଅଛନ୍ତି ସେ ଜାଗ୍ରତ ହେଇଯାଉଛନ୍ତି, ଏତେ ସୁଯୋଗ ତାର ହେଇଯାଇଛି। ଆଉ ପାପ କର୍ମ ସେପରି ହୁଏ ନା, କଳିଯୁଗରେ ପାପ କର୍ମ ଅନୁଷ୍ଠିତ ହେଲେ ଯାଇକିରି ଫଳବତୀ ହବ, ଆଉ ଅନୁଷ୍ଠିତ ନହେଲେ ଫଳବତୀ ହବ ନା। କିନ୍ତୁ ଅନ୍ୟ ଯୁଗରେ ଏ ସୁଯୋଗଟା ନାହିଁ, ଅନ୍ୟ ଯୁଗରେ କିଏ ଚିନ୍ତା କରିଦେଲେ ମନରେ ତାହା ପାପ ହେଇଯିବ, ଆଉ କାର୍ଯ୍ୟକାରୀ କରିବା ଦୂରେ ଥାଉ। ଇଏ କିନ୍ତୁ କଳିଯୁଗରେ ଏ ସୁଯୋଗଟା ଅଛି। ଏସବୁ ବିଚାର କରିକିରି ପରୀକ୍ଷିତ ମହାରାଜ କଳିକୁ ଆଉ ବଧ କରିନାହାନ୍ତି, ସେ ଥିଲେ ସାରଜ୍ଞ। ସାରଙ୍ଗ ଇବ ସାର ଭୋଗ ନାନ ଗୋଷ୍ଠୀ କଳିଙ୍ଗ ସମ୍ରାଟ ସାରଙ୍ଗ ଇବ ସାର ଭୋଗ କୁଶଳା ନ୍ୟାସ ସିଦ୍ଧନ୍ତି ନେତରାଣି କୃତାଣି ଜାତ। ସେଥିପାଇଁ ଭାଗବତରେ ଏ କଥା କହୁଛି, ଏଇ ବିଚାର କରି କଳିକୁ ବଧ କଲେ ନା, କାହିଁକି ନା ଏକମାତ୍ର ସଂକୀର୍ତ୍ତନ ଦ୍ୱାରା ହିଁ ସକଳ ସ୍ୱାର୍ଥ ଲାଭ, ଯତ୍ର ସଂକୀର୍ତ୍ତନ ନହିବ ସର୍ବସ୍ୱାର୍ଥ ଅଭିଲଭ୍ୟତେ। ଏ ସୁଯୋଗ ଅନ୍ୟ ଯୁଗରେ ନାହିଁ, ହରେର ନାମ ହେବ କେବଳ, ହରେର ନାମ ହରେର ନାମ ହରେ ନାମ ହେବ କେବଳ, ଅଳୁ ନାସ୍ତି ଓ ନାସ୍ତି ଓ ନାସ୍ତି ଭଗତୀର ଯଥା ନାହିଁ। ପୁନଶ୍ଚ ଅନ୍ୟ ଯୁଗରେ ଯକୃତେଜ ଦେହାତ ବିଷ୍ଣୁ ଦ୍ୱାପରେ ତ୍ରେତୟାଜ ତ୍ରିମୁଖୀ ଦ୍ୱାପରେ ପରିଚର୍ଯ୍ୟାୟମ କଳୁ ତତ ହରିକୀର୍ତ୍ତନାଥ, ଅନ୍ୟ ଯୁଗରେ ଯେଉଁ ଧ୍ୟାନ କୃତ ଯୁଗରେ ଧ୍ୟାନ ଯୋଗ, ତ୍ରେତା ଯୁଗରେ ଯଜ୍ଞ ସାଧନ, ଦ୍ୱାପର ଯୁଗରେ ପରିଚର୍ଯ୍ୟା, ଏତଦ୍ୱାରା ଯେଉଁ ଫଳ ମିଳେ କଳିଯୁଗରେ କେବଳ ହରି ନାମ ସଂକୀର୍ତ୍ତନ ଦ୍ୱାରା ସେ ଫଳ ମିଳେ, ତାଠୁ ଅଧିକ ଫଳ ମିଳେ, ଅଧିକ ଫଳ ମିଳେ। କାହିଁକି ନା ନାମର ମୁଖ୍ୟ ଫଳ ହେଉଛି ପ୍ରେମ, ନାମର ମୁଖ୍ୟ ଫଳ ହେଉଛି ପ୍ରେମ। ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁଙ୍କର କଥା ଏଠି କୁହାଯାଇଛି, ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ପ୍ରଭୁପାଦ ମହାରାଜ 소위전 단거로 벌벌떨어 하시절에 새 아실래 그것이 뭔디 사본 거리는 한 뜨기 비비로 사본 거리는 한 뜨기 없잖아 불타기 뜨기 거리는 한지 순서 있다는 말 하품 새 개보 불리는 성기 있다는 저버튼 거리 상고 방고 파르사도 그리스도 만난 두이사 그리스도 상고 방가스토 파르사도 Jogging Sankirtan Prairi, Jazanti Smeza. Yoti, Bhagavad Gita. Ongo, Upango, Parsada. Jogging Sankirtan Prairi, Jazanti Smeza. Krishna Varnam, Pusa Krishna. Sangapango, Parsada. Ongo, Upango, Parsada. Emanku Nekiri, Sankirtan Jogyankale. Say, Sivan Chitra Mahaprabhu. Jumani, Sumedasa, Buddhiman Bhakti, Pragyam Bhakti, Swami Mahaprabhu Guru is Sankirtan Jagyan Ansar Rahan Gavanti. Itagata, Vajaychi. Mahaprabhu Konkale, Nai Kolija Gopi, Iti Prakushtakata. Kolija Paap, Adharma, Juga Paap or Juga, Paap or Chu, Paap or Judana Huchi. Paap Koriwapai, Judana Tiyari Kara Jauchi, Jumani Sarkar Raja, Sosasoka Raja Tunanti. Democratic government is Sasa vote by the Jelchundi, so Sudra Uraka, or Sabi Sudra Sumova, so Sudra Uraka vote by Kiljochund, Sasa Kerapa Ketri Ochund, this man Ketri Nunti. What is anything with a Ketri or best in the Kiri Sutra by Ketriopri the Kutra? It is a Pukasko Tatra Potaman, when Sudra Ura Ketriop Asan Kuljochund, Sasa Kerapa. What is Chela Uraka? Then Papa Josana Kuljundi Mani. If the problem of Papa, he could think of family. Mahaprabhu, the Sudan Sarva Bhutanam, Samasta Jiva Jagatara Gamatra Mungalakan Jivannu, says the way, is Dijan Yamibai, Parinam Yogivalam. How? Itadara Sabukichi Miliva, Purba Jugare Jojo Pala, Esabu Jugadharma Prabhupada, Acharan Karikiri, Sadhana Karikiri, Jhamilu, Sabukyavala Namra Miliva, Kepal Siti Kino Hi, Namra Kepal Prem Miliva, Jhaki Anna Jugare Paiva Kosti Nanchi. By Baburokotin, what is you working on Southern Ridge? Sudanam the Kikiton Kola, I'll bring by you. Jackie on Ninjuri Miriba Borokotin. Hoda, or Soto Posiakori, Dan Jogo Kori, Soto Jugori, eat up the whole of that. Borokotin Sadhana, on the Jugoman. In political resource Sadhana. Said by Mahaprabhu. Sarati, Sadhan Bidhi Deidele. Yoti Koliki Stan Deijanti. Kurkhidi Maharaj, say Raka Bandakar Denison, Papa Tanai. Mustumansa, Shebana, Nahi, Yazarosuna, Mustumansa, Amis of Italy, Egrako Sibon Kuribuna, Kusu Sad Kayo. Mother the Bakunis Prokar Sibon Nahi. If it's a model, Goregore, do I declare what you couldn't mother be greater? License मिल जाउछ हां देसी मद विदेशी मद सब प्रचु अन्य को कौन करे मादक द्रव्य प्रचु पान बीड़ी गुड़ा को तमाक चा कॉफी सब गुड़ा को मादक द्रव्य भीतर से बीड़ी सिगरेट सब मादक द्रव्य भीतर जाउछ एडा पाप इते कोनी स्थान एडा प्रचु प्रसार चल छि कोनी जुगरे अब इ धस्त्री संग था प्रचार चल छि इलिसिट सेक्स ता पर हो छि Kosutya. Animal killing. You could have the Pursu Chalizina. Said by a charity, Southern with Dedele, you rack of Kuribona. You rack of the Parimana. Joman Mahaprabhu got Harakwasibe, Purinam Ron Kuribe, Purnam Kuribe, Judomo, Palam Kuribe, Simana Pain Chatadar Bondegala. It's a Tadar Bolt Cordele. बंद कर दले रुद्ध कर दले महाप्रभु ता फल रे कोन हला ना कोली के मारी देले से कोली कुकुर कदन जदी चाहे कोली जुगो पावन कोली भय ना सब श्री सोचिनो मंगावे जदी तुमे कोली कुकुर कोली ता उठे कुकुर ताकु जदी नष्ट करबा चाहो ताल कोली जुगो पावन कोली भय ना सब सोचिनो नंगर जगह अनुकर तांकर धारा कोस से नाही पकि त्यां माने जो माने महाप्रभु करे धारा को आसीबे ए चारोटी साधन विधि वैष्णव गुरु गौर प्रियजन ओ कर पादाश्रय करी भजन पथ को आसीबे ସେମାନେ ଚାରୋଟି ସାଧନ ବିଧି କଡ଼ାକଡ଼ି ଭାବେ ପାଳନ କରିକିରି ବୈଷ୍ଣବ ଗୁରୁଙ୍କ ଆନୁଗତ୍ୟରେ ହରିନାମ କରିବେ, ତାହେଲେ କ'ଣ ହବ ନା କଳି ଆଉ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ, ଦୂରନ୍ତ କଳି ଛାଡ଼ିଆ ପଳାଏ, କଳି ଆଉ ଜାଗା ପାଇବ ନା ନାହିଁ ରେ ବାବା ସ୍ଥାନ ନାହିଁ, କାରଣ ସେ ଚାଲିଗଲା, ତାହେଲେ ସେ ସତ୍ୟ ଯୁଗରେ ରହିଗଲା, ସେ ବ୍ୟକ୍ତି ସତ୍ୟ ଯୁଗରେ ରହିଗଲା, ସେ ଆଉ କଳି ଯୁଗରେ ନାହିଁ, ଯେଉଁ ସତ୍ୟ ଯୁଗରେ ଧର୍ମର ଚାରିପାଦ କେଉଁ ଅଛି, ତେଣୁ ପରସ୍ପର ଭିତରେ ଏଗୁଡ଼ାକ ରହିବ ନା, ପରସ୍ପର ଅବମାନନା ରହିବ ନା, ଯେଉଁଠି ଆସୁଛି ଜାଣିବାକୁ ପଡ଼ିବ ଯେ ସେଇଠି ସେମାନଙ୍କର ବୈଷ୍ଣବ ଭିତରେ ବ୍ରାହ୍ମଣମାନଙ୍କ ଭିତରେ ଅବମାନନା ଯେ ଆସୁଛି ତାର କାରଣ ହେଉଛି ସେମାନେ ପ୍ରକୃତ ପକ୍ଷେ ମହାପ୍ରଭୁଙ୍କର ଯେଉଁ ସାଧନ ବିଧି କଡ଼ାକଡ଼ି ଭାବେ ପାଳନ କରୁନାହାନ୍ତି, ପ୍ରକୃତ ପକ୍ଷେ ଗୁରୁବାନୁଗତି ଭଜନ କରୁନାହାନ୍ତି ସେମାନେ, ତେଣୁ ସେମାନଙ୍କ ଭିତରେ କିଛି କଣ୍ଟାମିନେସନ୍ ପାପ ବା ଦୋଷ ରହୁଛି, ସେଥିଯୋଗୁଁ ଏଗୁଡ଼ାକ ଆସୁଛି, ସେଥିପାଇଁ ଡିଟିଓର ସେ କଥାଟା ଦିଆଯାଉଛି, ଆଉ ସେ ପ୍ରାକୃତ ସ୍ତରରେ ରହୁଛି ସେ ଭୂତ, ସେ ଅଧିକ ଉନ୍ନତ ହେଇପାରିବ ନାହିଁ, ତେଣୁ ଯେଉଁମାନେ କଡ଼ାକଡ଼ି ଭାବରେ ଏହାକୁ ପାଳନ କରିବେ, ମହାପ୍ରଭୁଙ୍କର ଏ ଧାରାକୁ ଆସିବେ, ଆଉ ଶୁଦ୍ଧ ନାମ କରିବେ, ସେମାନେ ସତ୍ୟ ଯୁଗରେ ରହିଗଲେ, ସେଥିପାଇଁ ତାଙ୍କ ପାଇଁ ଚେତାବନୀ ଦେଉଛି, ସେମାନଙ୍କ ପାଇଁ କୌଣସି ପ୍ରକାର ପାପ ଚିନ୍ତା ମନରେ ମଧ୍ୟ କରିବେ ନା, ନ କାରଣ ପାପ ଚିନ୍ତା କଲେ ତା ଫଳଟା ତାଙ୍କୁ ଭାଙ୍ଗିବାକୁ ପଡ଼ିବ, କେବଳ କଳି ଯୁଗରେ ଦିଆଯାଇଛି ପାପଟା କ୍ରିୟମାଣ ହେଲେ କରିଲେ ଯାଇକିରି ହବ, ଆଉ ପରମାର୍ଥୀ କିଛି ଚିନ୍ତା କଲେ ସୁଫଳଟା ସାଙ୍ଗେ ସାଙ୍ଗେ ମିଳିଯାଉଛି, କିନ୍ତୁ ଯେଉଁମାନେ ମହାପ୍ରଭୁଙ୍କର ଭାବଧାରାକୁ ଆସି ଆଉ ବୈଷ୍ଣବ ଗୁରୁ ଗ୍ରହଣ କରିବେ ସେମାନେ ଆଉ କଳି ଯୁଗରେ ରହିବେ ନା, ସେମାନେ ସତ୍ୟ ଯୁଗ ଆସିଲେ ସେମାନଙ୍କ ପାଇଁ କଠିନ ନିୟମ ଦିଆଗଲା, କୌଣସି ପ୍ରକାର ପାପ ଚିନ୍ତା ମନରେ ସ୍ଥାନ ପାଇବ ନା, ଚିନ୍ତା କରେ ତୁମକୁ ଫଳ ଧରିବ, ଏଇଟା କଥାଟା ଅଛି, ତେଣୁ ଏସବୁ ହେଉଛି ଆମର ବିଚାର, ଏଥିପାଇଁ ଏସବୁ କଥା ଗୁଡ଼ାକ କୁହାଯାଇଛି।